ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। କୋଲକାତାନ ଚାଲିଥିବାର ଦୁଇଦିନିଆ ନିବେଶକ ସମ୍ମିଳନୀ ଗଲାକାଲି ଶେଷ ହେଇଛେ। ଏ ସମ୍ମିଳନୀଥି ଓଡ଼ିଶାକେ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ମିଳିଛେ। ଏଥି ପାଖାପାଖି 90,000 ଲୋକ ନିଯୁକ୍ତି ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଉପସ୍ଥିତିଥି 27 ଶିଳ୍ପ ସଂସ୍ଥା ସାଙ୍ଗେ ରାଜ୍ୟ ସରକାର MOU ସ୍ୱାକ୍ଷର କରିଛନ୍। ରାଜ୍ୟକେ ନିବେଶ ଆନ୍ବାର ଲାଗି 130 ଶିଳ୍ପ ସଂସ୍ଥା ପ୍ରତିନିଧିଙ୍କ ସାଙ୍ଗେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଓଡ଼ିଶା ହିଁ ପୂର୍ବ ଭାରତର ଶିଳ୍ପ ଅଭିବୃଦ୍ଧିର ନେତୃତ୍ୱ ନେବା ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଇବା 27 ଆଉ 28 ତାରିଖ ଦିନ ରାଉରକେଲାନ ଏଣ୍ଟରପ୍ରାଇଜ୍ ଓଡ଼ିଶା ସମ୍ମିଳନୀର ଆୟୋଜନ କରାଯିବା। ଇଥି ରାଜ୍ୟର ଶିଳ୍ପ ଆଉ MSME ସମ୍ଭାବନା, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଆଉ ନିବେଶ ଲାଗି ସରକାର ପ୍ରସ୍ତୁତ କରିଥିବାର ଭିତ୍ତିଭୂମିର ପ୍ରଦର୍ଶନ କରାଯିବା ବୋଲି ସମ୍ମିଳନୀଠି ସୂଚନା ଦିଆଯାଇଛି। ରାଜ୍ୟ ଆଇବା 2027 ହେବାରକେ ଥିବାର ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ପ୍ରସ୍ତୁତି ମୂଲ ହୋଇଛି। ଏଥିଲାଗି କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କର କାର୍ଯ୍ୟାଳୟର ସମ୍ମିଳନୀ କକ୍ଷନ ଗୋଟିଏ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା ବୈଠକ ହୋଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଆଇବା ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ଆଉ ଗଲାଦିନେ ହୋଇଥିବା ନିର୍ବାଚନ ବାବଦ ତଥ୍ୟର ସମୀକ୍ଷା କରାଯାଇଥିଲା। ଘରକେ ଘର ଯାଞ୍ଚ କରାଯାଇକରି ସଠିକ୍ ତାଲିକା ତିଆରି କରାଯିବା। ଗ୍ରାମ ପଞ୍ଚାୟତ ଆଉ ପୌର ଇଲାକାନ GIS ମ୍ୟାପିଂ କରାବା। ଭିନ୍ ଭିନ୍ ନିର୍ବାଚନ ସାମଗ୍ରୀର ଆବଶ୍ୟକତା ଆଉ ତାର ବ୍ୟବସ୍ଥା ବାବଦେ ବୈଠକଟି ଆଲୋଚନା ହୋଇଥିଲା। ସରକାରୀ କାମକାଜନ ଓଡ଼ିଆ ଭାଷାର ବ୍ୟବହାର ଲାଗି ସରକାରୀ ଅଧିକାରୀମାନଙ୍କର ଗୋଟିଏ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆଉ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗଥି ଗଲା 16 ଆଉ 17 ତାରିଖ ଦୁଇ ଦିନ ତକ ଏ ଶିବିର ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ 30 ବିଭାଗନୁ 220 ଏତକା ଅଧିକାରୀ ଏ ପ୍ରଶିକ୍ଷଣ ଶିବିରଥି ଯୋଗ ଦେଇଥିଲେ। ଖୋର୍ଦ୍ଧା ଆଉ ବଲାଙ୍ଗୀର ରେଳପଥ କାମକେ ଏ ବଛର ଶେଷ ତକ ସାରବାର ଲାଗି ଚେଷ୍ଟା ଜାରି ରହିଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁକୱାଲ କହିଛନ୍ତି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଲ ପ୍ରକଳ୍ପର 301 କିଲୋମିଟର ଭିତରୁ ଖୋର୍ଦ୍ଧା ରୋଡ଼ନୁ ଦଶପଲ୍ଲା ତକ 106 କିଲୋମିଟର ଆଉ ବଲାଙ୍ଗୀରନୁ ବୌଦ୍ଧର ପୁରୁଣା କଟକ ତକ 120 କିଲୋମିଟର କାମ ଶେଷ ହୋଇକରି ରେଲ ଚଳାଚଳ କରୁଛି। ସେନ୍ତା ବାକି ଥିବାର ଦଶପଲ୍ଲାନୁ ପୁରୁଣା କଟକ ତକ 75 କିଲୋମିଟର ରେଲପଥ କାମ ଯୁଦ୍ଧକାଳୀନ ଭିତ୍ତିଥି ଚାଲିଛି ବୋଲି ଶ୍ରୀ ଫୁକୱାଲ କହିଛନ୍ତି। ଭୁବନେଶ୍ୱର ବରମୁଣ୍ଡାଠାରେ ଥିବା ବିଜୁ ପଟ୍ଟନାୟକ ଖେଲ ପଡ଼ିଆନ ଆଇବା 22 ନୁ 24 ତାରିଖ ତକ ଓଡ଼ିଶା କୃଷି ମହାକୁମ୍ଭ କୃଷି ଓଡ଼ିଶା 2026ର ଆୟୋଜନ କରାଯିବା। ଅନ୍ତର୍ଭୁକ୍ତିକରଣ ଜରିଆ ସହନଶୀଲ ଚାଷ ଏ ବଛରର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି। କାର୍ଯ୍ୟକ୍ରମକେ ନେଇକରି ଭୁବନେଶ୍ୱର ଲୋକସେବା ଭବନ ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଉଚ୍ଚଶିକ୍ଷା ବିଭାଗ ଆଉ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫ ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କୁ ଗବେଷଣା କାମ ଲାଗି ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଇନୋଭେସନ୍ ଫେଲୋସିପ୍ ଜରିଆ ଆର୍ଥିକ ସାହସ ଦିଆଯାଉଛି। 2025-26 ଶିକ୍ଷା ବଛରଥି ଇତାର ଜରିଆ ରାଜ୍ୟର ଭିନ୍ ଭିନ୍ ମହାବିଦ୍ୟାଳୟ ଆଉ ବିଶ୍ୱବିଦ୍ୟାଳୟର 60 ଅଧ୍ୟାପକଙ୍କୁ ବଛାଯାଇଛି। ବଛା ହୋଇଥିବାର ଅଧ୍ୟାପକମାନଙ୍କୁ ତାଙ୍କର ପ୍ରସ୍ତାବିତ ପ୍ରକଳ୍ପ ଲାଗି ସବୁନୁ ଯହ 10 ଲକ୍ଷ ଟଙ୍କା ତକ ଆର୍ଥିକ ସାହସ ଦିଆଯିବା। ହୀରାକୁଦ ଜଲଭଣ୍ଡାର ଆର୍ ଆର୍ଦ୍ରଭୂମି ଅଞ୍ଚଳନ ଆଜି ପକ୍ଷୀ ଗଣନା ହେଉଛି। ଏ ବଛର ସାରା ଜଲଭଣ୍ଡାରକେ 21 ସେକ୍ଟରଥି ଭାଗ କରାଯାଇକରି 32 ଦଲ ଜରିଆ ଏହି ଗନ୍ତି କାମ କରାଯାଉଛି। ପକ୍ଷୀ ଗନ୍ତି ଆଜି ସକାଳର 6 ବଜେନୁ ମୂଲ ହୋଇକରି ବେଲବୁଡ଼ାର 5 ବଜେ ତକ ଚାଲବା। ଏଥିଲାଗି ଆଜି ହୀରାକୁଦ ଜଲଭଣ୍ଡାରନ ସବୁ ପ୍ରକାରର ପର୍ଯ୍ୟଟନ ଗତିବିଧିକେ ବନ୍ଦ ରଖାଯାଇଛି। ଏ ବଛର ଛତିଶଗଡ଼ ସିମନାର ସୁଖାସୋଡ଼ା ଆଉ ଅନ୍ତରାଡ଼ି ତକ ଏ ଗଣନା କରାଯାଉଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ଉପଖଣ୍ଡ ଅଧିକାରୀ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଗଲାକାଲିନୁ ପୁରୁଷ ହକି ଇଣ୍ଡିଆ ଲିଗ୍ର ଶେଷ ଖେପ ମ୍ୟାଚ୍ ମୂଲ ହୋଇଛି। ଗଲାକାଲି 2 ମ୍ୟାଚ୍ ଖେଳାଯାଇଥିଲା। ଇଥି ବେଦାନ୍ତ କଳିଙ୍ଗ ଲାନ୍ସର୍ସ 6-1 SG ପାଇପର୍ସକେ ଆଉ ହାଇଦ୍ରାବାଦ ତୋଫାନ 6-0 ରାଞ୍ଚି ବେଙ୍ଗଲ ଟାଇଗର୍ସକେ ହରାଇଥିଲା। କଳିଙ୍ଗ ଲାନ୍ସର୍ସ ଲଗାତାର 5 ଥର ଜିତିକରି ପଏଣ୍ଟ ଟେବୁଲ୍ର ସିଘାତି ରହିଛି। ଗଲାକାଲିର ମ୍ୟାଚ୍ଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭାଗର କମିଶନର ଆଉ ସଚିବ ସଚିନ ରାମଚନ୍ଦ୍ର ଯାଦବ ଆଉ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ର ଜିଲ୍ଲାସ୍ତରୀୟ ଡବଲ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟଟି ବୋଡେନ, ନୂଆପଡ଼ା, ସିନାପାଲି, କୋମନା ଆଉ ଖଡ଼ିଆଲ ଇଲାକାନୁ ବହୁତ ଖେଳାଳି ଭାଗ ନେଇଥିଲେ। ରାଜ୍ୟ ଆଇଷ୍ଠାନ ଶୀତର ପ୍ରଭାବ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ପଶ୍ଚିମା ଝଡ଼ର ପ୍ରଭାବଥି ଆଇବାକାଲିନୁ ରାତି ତାପମାତ୍ରା 2-4 ତକ ବଢ଼ିକରି ଶୀତ କମ୍ବା। ଏଥିରେ ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।